ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজির এই শুভ অবসরের আমার সৃষ্টিকর্তা তথা উদ্ধারকর্তা প্রভু যীশুখ্রিস্ট বহুমূল্য নামে শুভেচ্ছা জনাই আজির এই পথ প্রদর্শিকা কার্যক্রমের অংশ হওয়া নিমন্তে আপনার স্বাগত করে আপনার মতামত নিমন্তে বিশেষ ধন্যবাদ। କେବଳ ସେତିକି ନୁହେଁ, ଆପଣଙ୍କର ହୃଦୟ ସ୍ପର୍ଶୀ ସାକ୍ଷ୍ୟ ନିମନ୍ତେ ମଧ୍ୟ ବିଶେଷ ଆନନ୍ଦିତ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଓ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ। ଆପଣଙ୍କ ନିମନ୍ତେ ମଧ୍ୟ ଆମେ ପ୍ରାର୍ଥନା କରୁଅଛୁ, ଆଉ ସେହି ପ୍ରଭୁ ଯୀଶୁ ନିଶ୍ଚିତ ଭାବରେ ଆପଣଙ୍କର ସମସ୍ୟା ସମାଧାନ କରିବେ। ଆସନ୍ତୁ ତାହେଲେ ବର୍ତ୍ତମାନ ଆମେ ପ୍ରାର୍ଥନାର ସହିତ ପ୍ରଭୁଙ୍କ ବାକ୍ୟର ନିକଟବର୍ତ୍ତୀ ହେବା। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ। ପ୍ରଭୁ, ଏହି ସମୟରେ ଆମମାନେ ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ। ପ୍ରଭୁ, ତୁମେ ପ୍ରତ୍ୟେକଙ୍କୁ ଆଶୀର୍ବାଦ କର, ପ୍ରତ୍ୟେକଙ୍କର ମନସ୍କାମନା ତୁମେ ପୂର୍ଣ୍ଣ କର। ଏ ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ହିତୋପଦେଶ 20 ପର୍ବଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଆମେ ଏପର୍ଯ୍ୟନ୍ତ ଏହି ଦୀର୍ଘ ବିଭାଗ ମଧ୍ୟରେ ଅଛୁ, ଯାହାକି ସଲୋମନଙ୍କର ଜ୍ଞାନ। ଏହା ବିଶେଷ କରି ଯୁବା ଓ ଯୁବତୀମାନଙ୍କୁ ଲକ୍ଷ୍ୟ କରି ପ୍ରଦାନ କରାଯାଇଅଛି, ମାତ୍ର ପ୍ରକୃତରେ ଏହା ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ପ୍ରଯୁଜ୍ୟ ଓ ମଧ୍ୟ ପ୍ରତ୍ୟେକ ଅଣଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ମଧ୍ୟ ପ୍ରଯୁଜ୍ୟ। ଅନ୍ୟ ଅର୍ଥରେ କହିବାକୁ ଗଲେ ଏହା ପ୍ରତ୍ୟେକଙ୍କ ନିମନ୍ତେ ପ୍ରଯୁଜ୍ୟ। ଏଠାରେ ଆମେ ପ୍ରଥମ ଥର ପାଇଁ ମାଦକ ଦ୍ରବ୍ୟ ସେବନ ନ କରିବା ନେଇ ସତର୍କବାଣୀ ପ୍ରଦାନ କରାଯାଇଥିବାର ଲକ୍ଷ୍ୟ କରିବାକୁ ପାରୁଛୁ, କାରଣ ଏହା ପ୍ରତ୍ୟେକ ବ୍ୟକ୍ତିବିଶେଷର ଜୀବନକୁ ନଷ୍ଟ କରିଦିଏ ଓ ବ୍ୟବସାୟ କ୍ଷେତ୍ରରେ, ରାଜନୈତିକ କ୍ଷେତ୍ରରେ ଓ ଅର୍ଥନୈତିକ କ୍ଷେତ୍ରରେ ଘୋର ବିପର୍ଯ୍ୟୟ ଘଟାଇଥାଏ। ଏହି ମାଦକଦ୍ରବ୍ୟ ସବୁଠାରୁ କ୍ଷତିକାରକ। ଏହା କେବଳ ଆର୍ଥିକ କ୍ଷେତ୍ରରେ ନୁହେଁ, ମାତ୍ର ଶାରୀରିକ ତଥା ମାନସିକ କ୍ଷେତ୍ରରେ ମଧ୍ୟ ମନୁଷ୍ୟକୁ କ୍ଷତିଗ୍ରସ୍ତ କରାଇଥାଏ। ଆସନ୍ତୁ ଏହି ମାଦକ ଦ୍ରବ୍ୟ ସେବନ ନେଇ ହିତୋପଦେଶ 20 ପର୍ବ କି ଉପଦେଶ ଦିଏ ତାହା ଅଧ୍ୟୟନ କରି ଆଲୋଚନା କରିବା। 20 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଦ୍ରାକ୍ଷାରସ ନିନ୍ଦକ, ମଦ୍ୟ କଳହକାରୀ, ଯେ କେହି ତଦ୍ୱାରା ଭ୍ରାନ୍ତ ହୁଏ ସେ ଜ୍ଞାନବାନ ନୁହେଁ। ତେବେ ଏହି ଦ୍ରାକ୍ଷାରସ ନେଇ ଅନେକ ଲୋକ ବିଭିନ୍ନ ପ୍ରକାର ମତାମତ ଦିଅନ୍ତି। ଅନେକଙ୍କର ମଧ୍ୟ ଏହି ଧାରଣା ଯେ ପ୍ରଭୁ ଯୀଶୁ ସେହି ଗାଲିଲିର କାନାନଗର ବିବାହ ଉତ୍ସବରେ ଯେଉଁ ଦ୍ରାକ୍ଷାରସ ପାନ କରିବାକୁ ଦେଇଥିଲେ ତାହା ନିଶାଯୁକ୍ତ ଥିଲା, କିନ୍ତୁ ତାହା ନୁହେଁ। ସେ ଜଳକୁ ଦ୍ରାକ୍ଷାରସରେ ପରିଣତ କରିଥିଲେ ଓ ତାହା ରଙ୍ଗିଆ ହୋଇନଥିଲା କି ନିଶାଯୁକ୍ତ ନଥିଲା, ଯେହେତୁ ତାହା ସଙ୍ଗେ ସଙ୍ଗେ ସେହି ଭୋଜରେ ବାଣ୍ଟି ଦିଆଯାଇଥିଲା, ମାତ୍ର ତାହା ନିଶାରେ ପରିଣତ ହେବା ପର୍ଯ୍ୟନ୍ତ ରଖାଯାଇନଥିଲା। ତାଛଡ଼ା ଆମେ ଜାଣି ରଖିବା ଉଚିତ ଯେ ସେହି କାନ୍ନା ନଗରର ବିବାହ ଏକ ଧାର୍ମିକ ସେବା କାର୍ଯ୍ୟ ଥିଲା ଓ ସେଠାରେ କୌଣସି ପ୍ରକାର ତାଡ଼ି ମିଶ୍ରିତ ଦ୍ରବ୍ୟ ବା ନିଶାଯୁକ୍ତ ଦ୍ରବ୍ୟ ବ୍ୟବହାର କରାଯାଉନଥିଲା, ଯାହାକି ମନୁଷ୍ୟକୁ ଉତ୍ତେଜିତ କରେ। ଯେଉଁମାନେ ମଦ୍ୟପାନରେ ଆସକ୍ତ ସେମାନଙ୍କୁ ଈଶ୍ୱରଙ୍କ ବାକ୍ୟ ଦୋଷାରୋପ କରେ। ମାଦକ ଦ୍ରବ୍ୟ ଔଷଧଜନିତ ବିଷୟ ନିମନ୍ତେ ବ୍ୟବହୃତ ହୋଇପାରେ, ମାତ୍ର ଯେଉଁ ମୁହୂର୍ତ୍ତରେ ଏହାକୁ ସୁସ୍ୱାଦୁ ପାନୀୟ ରୂପେ ବ୍ୟବହାର କରାଯାଏ ତାହା ଅତି ବିପଦଜନକ ହୋଇପଡ଼େ। ବର୍ତ୍ତମାନ ମଦ୍ୟପମାନଙ୍କର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ସୁରାପାନ ଏକ ସାଧାରଣ ବିଷୟ ହୋଇଯାଇଛି। ଲୋକେ ସୁରାପାନରେ ମତ ହୋଇ ନିଜର ବ୍ୟକ୍ତିତ୍ୱକୁ, ପରିବାରକୁ ଓ ଧନଜୀବନକୁ ହରାଇ ବସୁଛନ୍ତି। ପ୍ରିୟ ବନ୍ଧୁ, ସୁରାପାନକୁ ଯଦିଓ ପାପ ବୋଲି ପବିତ୍ର ବାଇବଲ ପ୍ରକାଶ କରେ ନାହିଁ, ମାତ୍ର ଏହା ପାପ କରିବାକୁ ପ୍ରବର୍ତ୍ତାଏ ବୋଲି ପ୍ରକାଶ କରେ। ଲେଖା ଅଛି, ଆଉ ଦ୍ରାକ୍ଷାରସରେ ମତ ନ ହୁଅ, ସେଥିରୁ ତ ଅତ୍ୟାଚାର ଜନ୍ମେ। ଆଜି ଅନେକ ଏହାକୁ ନିଜର ପରିବାରର ଏକ ଆଭିଜାତ୍ୟ ରୂପେ ଗ୍ରହଣ କରିନେଇଛନ୍ତି, ମାତ୍ର ଏହାଦ୍ୱାରା କ'ଣ ଆମେ ଈଶ୍ୱରଙ୍କ ଗୌରବ କରିପାରୁ? ଆମେ କେଉଁ ଉଦ୍ଦେଶ୍ୟ ରଖି ସୁରାପାନ କରୁ? ଆମେ ଈଶ୍ୱରଙ୍କୁ ଗୌରବ ଦେବାକୁ ଯାଇ ସୁରାପାନ କରୁ, ନା ନିଜର ଶାରୀରିକ ଅଭିଳାଷକୁ ପୂର୍ଣ୍ଣ କରିବାକୁ ଯାଇ ସୁରାପାନ କରୁ? ଆପଣ ଯଦି ସୁରାପାନ କରିବା ଦ୍ୱାରା ଈଶ୍ୱରଙ୍କୁ ଗୌରବ ଦେଇପାରୁଛନ୍ତି, ତାହେଲେ ତହିଁରେ ମୋର କିଛି କହିବାର ନାହିଁ। ମାତ୍ର ଏହା ଯଦି ଆପଣଙ୍କୁ ଈଶ୍ୱରଙ୍କ ନିକଟବର୍ତ୍ତୀ କରାଇପାରୁନାହିଁ, ତାହେଲେ ତାହାକୁ ଅବିଳମ୍ବେ ପରିତ୍ୟାଗ କରିବା ଉଚିତ। କିନ୍ତୁ ଈଶ୍ୱରଙ୍କ ବାକ୍ୟ କହେ, ଆଉ ଦ୍ରାକ୍ଷାରସରେ ମତ ନ ହୁଅ, ସେଥିରୁ ତ ଅତ୍ୟାଚାର ଜନ୍ମେ। 20 ପର୍ବର 3 ପଦରେ ଏହିପରି ଲେଖା ଅଛି, ବିବାଦରୁ ନିବୃତ୍ତ ହେବାର ମନୁଷ୍ୟର ଗୌରବ, ମାତ୍ର ପ୍ରତ୍ୟେକ ମୂର୍ଖ ଲୋକ କନ୍ଦଳ କରଇ। ଏକ ଖ୍ରୀଷ୍ଟ ବିଶ୍ୱାସୀର ଚିହ୍ନ ହେଉଛି ଯେ ସେ ବିବାଦ କିମ୍ବା କନ୍ଦଳ କରେ ନାହିଁ। ସେ ମନ୍ଦ ବଦଳରେ କାହାରି ମନ୍ଦ କରେ ନାହିଁ କି ଶତ୍ରୁ ସହିତ ଶତ୍ରୁତା ଆଚରଣ କରେ ନାହିଁ, ମାତ୍ର ମୂର୍ଖ ଲୋକ କନ୍ଦଳ କରେ। କିନ୍ତୁ ଯେ ପ୍ରକୃତରେ ଈଶ୍ୱରଙ୍କ ସନ୍ତାନ, ସେ ଈଶ୍ୱରଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କରେ, ମାତ୍ର ନିଜେ ପ୍ରତିଶୋଧ ନିଏ ନାହିଁ କି କାହା ପ୍ରତି ହିଂସା କରେ ନାହିଁ। ପାଉଲ ଫିଲିପିଓ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ଯାହା କହନ୍ତି ତାହା ଆମେ ପ୍ରତ୍ୟେକ ସ୍ମରଣ ରଖିବା ଉଚିତ। ଲେଖା ଅଛି, ତୁମମାନଙ୍କର ମୃତ୍ୟୁପଣ ସମସ୍ତ ଲୋକଙ୍କ ନିକଟରେ ପ୍ରକାଶିତ ହେଉ, ପ୍ରଭୁ ନିକଟବର୍ତ୍ତୀ। ତେବେ ଯେଉଁ ଲୋକ ବିବାଦରୁ ନିଜକୁ ନିବୃତ୍ତ ରଖେ ସେ ସମ୍ମାନିତ ହୁଏ। 20 ପର୍ବର 4 ପଦରେ ଏପରି ଲେଖା ଅଛି, ଅଳସୁଆ ଶୀତ ସକାଶୁ ହଳ ବୁଲାଏ ନାହିଁ, ଏଣୁ ଶସ୍ୟ ସମୟରେ ସେ ଖୋଜିଲେ ହେଁ କିଛି ପାଏ ନାହିଁ। ଅଳସୁଆ ସୁଯୋଗର ସଦ୍ବ୍ୟବହାର କରିପାରେ ନାହିଁ, ତେଣୁକରି ସେ ଉପଯୁକ୍ତ ସମୟରେ ଆହାର ସଞ୍ଚୟ କରିପାରେ ନାହିଁ। ପ୍ରିୟ ବନ୍ଧୁ, ସବୁ ବିଷୟର ଏକ ସମୟ ଅଛି, ତେଣୁ ଯେଉଁ ସମୟରେ ଯାହା କରିବା କଥା ଆପଣ ଯଦି ସେହି ମୁହୂର୍ତ୍ତରେ ତାହା ନ କରନ୍ତି ତାହେଲେ ସୁଯୋଗ ହାତଛଡ଼ା ହୋଇଯାଏ। ଅଳସୁଆ କିନ୍ତୁ ସେପରି କରେ ନାହିଁ, ସେ ସମୟର ସଦ୍ବ୍ୟବହାର କରେ ନାହିଁ। ଥରେ ଜଣେ ବାପା ତାର ଅଳସୁଆ ପୁଅକୁ ବଡି ଭୋରରୁ ଉଠି ହଳ ବୁଲାଇବାକୁ ଯିବା ନିମନ୍ତେ କହିଲା, ମାତ୍ର ତାହା ଶୀତକାଳ ଥିଲା। ତେଣୁ ପୁଅ କହିଲା, ବାପା, ଏ ଶୀତରେ ମୁଁ ହଳ ବୁଲାଇବାକୁ ଯାଇପାରିବି ନାହିଁ, ଶୀତ ଟିକେ କମିଗଲା ପରେ ମୁଁ ଯିବି। କିନ୍ତୁ ସେ ଅଳସୁଆ ପୁଅ କେବଳ ଶୀତକାଳରେ ନୁହେଁ, ମାତ୍ର ପ୍ରତ୍ୟେକ ସମୟରେ ଏପରି ଭିନ୍ନ ଭିନ୍ନ ଆଳ ଦେଖାଏ। ଖରା ହେଲେ କହିବ ଖରା ହେଲା, ବର୍ଷା ହେଲେ କହିବ ବର୍ଷା ହେଲା, ଶୀତ ହେଲେ କହିବ ଶୀତ ହେଲା। ତେଣୁ ତାର ବାପା ବିଗିଡ଼ି ଯାଇ କହିଲେ, ଖରାଦିନେ କହିବୁ ଖରା ହେଲା, ଶୀତଦିନେ କହିବୁ ଶୀତ ହେଲା, ବର୍ଷାଦିନେ କହିବୁ ବର୍ଷା ହେଲା, ତେବେ ତୋ ପାଇଁ ମୁଁ କେଉଁଠୁ ସୁଲୁସୁଲିଆ ପାଗ ଆଣିବି? ବାସ୍ତବରେ ଯେ ଅଳସୁଆ, ସେ କେବେ ହେଲେ ସମୟର ବା ସୁଯୋଗର ସଦ୍ବ୍ୟବହାର କରିପାରେ ନା, ଫଳତଃ ସେ ସମସ୍ୟାର ସମ୍ମୁଖୀନ ହୁଏ, ଅଭାବ ଓ ଦୁଃଖ କଷ୍ଟ ମଧ୍ୟ ଦେଇ ଜୀବନ ଅତିବାହିତ କରେ। ସେ କ୍ଷୁଧା ତଥା ଅନାହାରରେ ରହେ। ଏହାପରେ ଆମେ କେତେକ ଉପଦେଶ ମଧ୍ୟକୁ ଯିବା, ଯାହାକି ଉତ୍ତମତା ଓ ନୈତିକ ନୀତିନିୟମ ବିଷୟ ନେଇ ପ୍ରକାଶ କରେ। 20 ପର୍ବର 6 ପଦରେ ଏହିପରି ଲେଖା ଅଛି, ଅଧିକାଂଶ ଲୋକ ଆପଣା ଆପଣା ଦୟାଳୁତା ପ୍ରଚାର କରନ୍ତି, ମାତ୍ର ବିଶ୍ୱସ୍ତ ଲୋକ କିଏ ପାଇପାରେ? ଦେଖନ୍ତୁ, ଏଠାରେ ମୁଖ୍ୟ ପ୍ରସଙ୍ଗ ହେଉଛି ଉତ୍ତମତା। ପ୍ରଭୁ ଆମମାନଙ୍କ ଜୀବନରୁ ବିଶ୍ୱସ୍ତତା ଚାହାନ୍ତି। ଆମେ କେବଳ କଥାରେ ନୁହେଁ, ମାତ୍ର ଆମର କାର୍ଯ୍ୟରେ ମଧ୍ୟ ସେହି ଉତ୍ତମତା ପ୍ରକାଶ କରିବା ଉଚିତ। ଆମେ କେବଳ ଦୟାଳୁତା ପ୍ରଚାର କରିଦେଲେ ହେବ ନାହିଁ, ମାତ୍ର ତାହାକୁ ଆମମାନଙ୍କର କାର୍ଯ୍ୟରେ ପ୍ରତିଫଳିତ କରିବାକୁ ହେବ, ଆଉ ତାହା ହିଁ ହେଉଛି ପ୍ରକୃତ ବିଶ୍ୱସ୍ତତା। ଏହାପରେ 20 ପର୍ବର 7 ପଦରେ ଏହିପରି ଲେଖା ଅଛି, ଯେଉଁ ଧାର୍ମିକ ଲୋକ ଆପଣା ସରଳତାରେ ଆଚରଣ କରେ ତାହା ଉତ୍ତାରେ ତାହାର ସନ୍ତାନଗଣ ଧନ୍ୟ ହୁଅନ୍ତି। ଏଠାରେ ଆମେ ଦେଖୁଛୁ ଯେ ସେହି ଉତ୍ତମତା ମଧ୍ୟରେ ଗୋଟିଏ ହେଉଛି ସରଳତାର ଆଚରଣ। ପ୍ରଭୁ ଆମମାନଙ୍କ ଜୀବନରୁ ସରଳତା ଚାହାନ୍ତି ବା ସରଳ ହୃଦୟ ଚାହାନ୍ତି। ଏହାପରେ 20 ପର୍ବର 8 ପଦରେ ଲେଖା ଅଛି, ଯେଉଁ ରାଜା ବିଚାରାସନରେ ବସେ ସେ ନିଜ ଚକ୍ଷୁ ଦ୍ୱାରା ମନ୍ଦ ବିଷୟ ସବୁ ଉଡ଼ାଇ ଦିଏ। ଏହି ମନ୍ଦ ବିଷୟ ଉଡ଼ାଇଦେବା, ନିଜ ରାଜ୍ୟର ସମସ୍ତ ପ୍ରକାର ଦୁଷ୍ଟତାର ବିଷୟକୁ ଲୋପ କରିଦେବାର ବିଷୟକୁ ଉପସ୍ଥାପିତ କରେ, ଯେଉଁମାନେ କି ଉତ୍ତମ ରାଜା। ଏହାପରେ 20 ପର୍ବର 9 ପଦରେ ଲେଖା ଅଛି, ଆମ୍ଭେ ଆପଣା ମନ ନିର୍ମଳ କରିଅଛୁ, ଆମ୍ଭେ ଆପଣା ପାପରୁ ପରିଷ୍କୃତ ଅଟୁ, ଏହା କିଏ କହିପାରେ? ଏଠାରେ ଆମେ ପରିଷ୍କାର ଓ ନିର୍ମଳ ଶବ୍ଦ ଲକ୍ଷ୍ୟ କରୁଅଛୁ, ଯାହାକି ଜଣେ ମନୁଷ୍ୟର ପାପରୁ ପରିଷ୍କୃତ ଓ ନିର୍ମଳ ବିଷୟକୁ ପ୍ରକାଶ କରେ। ମାତ୍ର ଏହି ଅନୁଭୂତି ସମସ୍ତଙ୍କର ନଥାଏ, କେବଳ ଯେ କି ପାପ କ୍ଷମାର ଅନୁଭୂତି ପ୍ରାପ୍ତ ହୋଇଅଛି ଓ ପାପରୁ ପୃଥକୀକୃତ ଜୀବନଯାପନ କରୁଅଛି ସେ ହିଁ କେବଳ କହିପାରେ। କିନ୍ତୁ ଏପରି କୌଣସି ମନୁଷ୍ୟ ନାହିଁ ଯେ କି ନିଜକୁ ଧାର୍ମିକ ବୋଲି କହିପାରିବ ବା ନିଜର ଧର୍ମକର୍ମ ବଳରେ ଧାର୍ମିକ ବୋଲି ବିବେଚିତ ହୋଇପାରିବ। ମାତ୍ର ସେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ଗ୍ରହଣ କରିବା ଦ୍ୱାରା ସେହି ଅନୁଭୂତି ଲାଭ କରିପାରିବ ଓ ଖ୍ରୀଷ୍ଟଙ୍କ ଧାର୍ମିକତା ଦ୍ୱାରା ଧାର୍ମିକ ବୋଲି ବିବେଚିତ ହୋଇପାରିବ। କୋଡ଼ିଏ ପର୍ବ ଦଶ ପଦରେ ଲେଖା ଅଛି, ନାନା ପ୍ରକାର ବଟଖରା ଓ ନାନା ପ୍ରକାର ପରିମାଣ ଉଭୟ ସମାନ ରୂପେ ସଦାପ୍ରଭୁଙ୍କର ଘୃଣୀତ, ପ୍ରଭୁଙ୍କ ନିକଟରେ କୌଣସି ମୁଖାପେକ୍ଷା ନାହିଁ। ପ୍ରଭୁ ଅନ୍ୟାୟ ବା ଅସତ୍ୟକୁ ଘୃଣା କରନ୍ତି ଓ ସେ ଉତ୍ତମତାକୁ ଗ୍ରହଣ କରନ୍ତି। କୋଡ଼ିଏ ପର୍ବରେ ଏଗାର ପଦରେ ଲେଖା ଅଛି, ଆପଣାର କର୍ମ ନିର୍ମଳ ଓ ସରଳ କି ନାହିଁ, ଏହା ଗୋଟିଏ ପିଲା ସୁଦ୍ଧା ଆପଣାର କର୍ମ ଦ୍ୱାରା ଆପଣାର ପରିଚୟ ଦିଏ। ଏଠାରେ ଏପରିକି ପିଲାମାନଙ୍କ ଜୀବନରେ ଉତ୍ତମତା ଉପରେ ଗୁରୁତ୍ୱ ଦିଆଯାଏ। ଆମେ ନିର୍ମଳ କି ନାହିଁ ତାହା ଆମମାନଙ୍କର କାର୍ଯ୍ୟ ଦ୍ୱାରା ପ୍ରମାଣିତ ହୁଏ। କୋଡ଼ିଏ ପର୍ବର ବାର ପଦରେ ଲେଖା ଅଛି, ଶୁଣିବା କାନ ଓ ଦେଖିବା ଆଖି, ଏହି ଦୁହିଁଙ୍କୁ ସଦାପ୍ରଭୁ ନିର୍ମାଣ କରିଅଛନ୍ତି। ପ୍ରିୟ ବନ୍ଧୁ, ଈଶ୍ୱର ଆପଣଙ୍କୁ କର୍ଣ୍ଣ ଦେଇଅଛନ୍ତି ଶୁଣିବା ନିମନ୍ତେ ଓ ଚକ୍ଷୁ ଦେଇଅଛନ୍ତି ଦେଖିବା ନିମନ୍ତେ, ଯେପରି ଆପଣ ଶୁଣି ଓ ଦେଖି ଏକ ଉପଯୁକ୍ତ ତଥା ଯଥାର୍ଥ ନିଷ୍ପତ୍ତି ନେଇପାରନ୍ତି, ଆପଣଙ୍କର ଦୈନନ୍ଦିନ ଜୀବନରେ ଉପଯୁକ୍ତ ପଦକ୍ଷେପ ନେଇପାରନ୍ତି। ପ୍ରିୟ ବନ୍ଧୁ, ଈଶ୍ୱର ଆପଣଙ୍କୁ କର୍ଣ୍ଣ ଓ ଚକ୍ଷୁ ଦେଇଅଛନ୍ତି, ତେଣୁ ସେହିସବୁକୁ ଆପଣ ଈଶ୍ୱରଙ୍କ ଗୌରବ ନିମନ୍ତେ ବ୍ୟବହାର କରନ୍ତୁ। ଶୁଣନ୍ତୁ ଓ ଦେଖନ୍ତୁ, ମାତ୍ର ଅନ୍ଧଭାବରେ ସମସ୍ତ ବିଷୟକୁ ବିଶ୍ୱାସ କରନ୍ତୁ ନାହିଁ। ଈଶ୍ୱରଙ୍କ ବାକ୍ୟ ଆଜି ଆପଣଙ୍କୁ କ'ଣ କହେ ତାହା ଶୁଣନ୍ତୁ ଓ ନିଜର ସାଧାରଣ ଜ୍ଞାନକୁ ବ୍ୟବହାର କରି ବାସ୍ତବରେ କେଉଁଠି ଠିକ୍ ବା କେଉଁଠି ଭୁଲ, କେଉଁଠି ସତ୍ୟ ଓ କେଉଁଠି ଅସତ୍ୟ ତାହା ଜାଣିବା ନିମନ୍ତେ ଚେଷ୍ଟା କରନ୍ତୁ ଓ ଈଶ୍ୱରଙ୍କ ପ୍ରତି ଦୃଷ୍ଟି କରନ୍ତୁ। ତାହେଲେ ଆପଣ ବାସ୍ତବ ସତ୍ୟକୁ ଜାଣିପାରିବେ ଓ ସତ୍ୟର ଅନୁଗାମୀ ହୋଇପାରିବେ। ଆପଣ ନିଜକୁ ପବିତ୍ର କରି ଗଢ଼ିପାରିବେ ନାହିଁ, କେବଳ ଈଶ୍ୱର ଆପଣଙ୍କୁ ପବିତ୍ର କରି ଗଢ଼ିପାରିବେ। ସେ ଆପଣଙ୍କୁ ଆପଣଙ୍କର ସମସ୍ତ ପାପରୁ ଉଦ୍ଧାର କରି ଏହି ଜଗତରେ ଏକ ପବିତ୍ର ଜୀବନଯାପନ କରିବା ନିମନ୍ତେ ସମର୍ଥ କରାଇପାରିବେ। କୋଡ଼ିଏ ପର୍ବର ତେର ପଦରେ ଲେଖା ଅଛି, ନିଦ୍ରାକୁ ଭଲ ପାଅ ନାହିଁ, ନହିଲେ ତୁମ୍ଭେ ଦରିଦ୍ର ହେବ, ତୁମ୍ଭ ଚକ୍ଷୁ ଫିଟାଅ, ତହିଁରେ ତୁମ୍ଭେ ଖାଦ୍ୟରେ ପରିତୃପ୍ତ ହେବ। ସେ କହୁଅଛନ୍ତି, ତୁମେମାନେ ଆଉ ଶୋଇରୁହ ନାହିଁ, ମାତ୍ର କାର୍ଯ୍ୟ କରିବାକୁ ଯାଅ। ଆପଣ ଜାଣିଥିବେ ଯେ ପ୍ରେରିତ ପାଉଲ ମଧ୍ୟ ଥେସଲୋନିକୀୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ଏହିପରି କହନ୍ତି, ଯଦି ଜଣେ ମନୁଷ୍ୟ କାର୍ଯ୍ୟ କରିବାକୁ ଚାହେଁ ନାହିଁ ତାହେଲେ ସେ ଭୋଜନ ମଧ୍ୟ ନ କରୁ। ଏହାର କାରଣ ହେଉଛି ଯେ ସେହି ବିଶ୍ୱାସୀମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନ ବିଷୟରେ ଜାଣି ଏତେଦୂର ଭାବ ବିହୋଳିତ ହୋଇଯାଇଥିଲେ ଯେ ସେମାନେ କୌଣସି କର୍ମ ନ କରି କେବଳ ତାହାଙ୍କର ଆଗମନକୁ ଅପେକ୍ଷା କରି ରହିଥିଲେ। ହଁ, ତାହାଙ୍କ ଆଗମନର ଅପେକ୍ଷା କରି ଚାହିଁ ରହିବା ଏକ ଚମତ୍କାର ବିଷୟ, ମାତ୍ର ଏହାର ଅର୍ଥ ନୁହେଁ ଯେ କୌଣସି କର୍ମ ନ କରି କେବଳ ଅପେକ୍ଷା କରି ରହିବା। ପ୍ରକୃତରେ ଯଦି ସେମାନେ ଖ୍ରୀଷ୍ଟଙ୍କ ସହିତ ମିଳିତ ହେବାକୁ ଚାହାନ୍ତି ତାହେଲେ ସେମାନଙ୍କୁ ଅଧିକ ସତର୍କତାର ସହିତ ଜୀବନଯାପନ କରିବାକୁ ହେବ ଓ ଅଧିକ କାର୍ଯ୍ୟ କରିବାକୁ ହେବ, ପ୍ରଭୁଙ୍କ ନିମନ୍ତେ ପ୍ରସ୍ତୁତ ଜୀବନଯାପନ କରିବାକୁ ହେବ। କୋଡ଼ିଏ ପର୍ବର ଚଉଦ ପଦରେ ଲେଖା ଅଛି, କିଣିବା ଲୋକ କହେ ଭଲ ନୁହେଁ ଭଲ ନୁହେଁ, ମାତ୍ର ଆପଣା ବାଟରେ ଗଲାବେଳେ ଦର୍ପ କରେ। ଏହା ହିଁ ହେଉଛି ମନୁଷ୍ୟର ସ୍ୱଭାବ। ମନୁଷ୍ୟ କୌଣସି ବିଷୟ କିଣିବା ବେଳେ କେବେ ହେଲେ ତାହା ଭଲ ବୋଲି ସେହି ବିକ୍ରେତା ଆଗରେ କହେ ନାହିଁ, ମାତ୍ର ସେ ସେହି ଜିନିଷର ଦୋଷ ତ୍ରୁଟି ଦେଖାଇ ତାହାର ମୂଲ୍ୟକୁ କମାଇବା ପାଇଁ ଚେଷ୍ଟା କରେ। ମାତ୍ର ସେ ସେହି ଜିନିଷଟିକୁ ଯେତେବେଳେ ମୂଲାଇ କମ୍ ଦାମରେ କିଣିସାରି ଘରକୁ ଫେରେ ସେତେବେଳେ ସେ ମନେ ମନେ ଭାରି ଖୁସି ହୁଏ ଓ ସେହି ଜିନିଷଟି ଯେ ଅତି ଉତ୍ତମ ତାହା ନିଜର ଘର ଲୋକମାନଙ୍କୁ ତଥା ପ୍ରତିବାସୀମାନଙ୍କୁ କହେ। କୋଡ଼ିଏ ପର୍ବର ପନ୍ଦର ପଦରେ ଲେଖା ଅଛି, ସୁବର୍ଣ୍ଣ ଅଛି ଓ ଅନେକ ମୁକ୍ତା ହିଁ ଅଛି, ମାତ୍ର ଜ୍ଞାନବିଶିଷ୍ଟ ଓଷ୍ଠ ଅମୂଲ୍ୟ ରତ୍ନ। ଆଜି ଆମମାନଙ୍କର ମୂଲ୍ୟବୋଧ ତ୍ରୁଟିପୂର୍ଣ୍ଣ, ମନୁଷ୍ୟ ନିଜର ଜ୍ଞାନ ଦ୍ୱାରା ମୂଲ୍ୟାଙ୍କିତ ହୋଇନଥାଏ, ମାତ୍ର ଭୌତିକ ବିଷୟବସ୍ତୁ ଦ୍ୱାରା ମୂଲ୍ୟାଙ୍କିତ ହୋଇଥାଏ। ଅର୍ଥାତ୍ ଯେ ଅତି ସୁନାରୂପାରେ ଧନୀ ମନୁଷ୍ୟମାନେ ତାହାକୁ ଅତି ସମ୍ମାନ ଦିଅନ୍ତି, ମାତ୍ର ଯେ ପ୍ରକୃତରେ ଜ୍ଞାନୀ ତାହାକୁ ସେତେଦୂର ସମ୍ମାନ ମିଳେ ନା। ଲୋକେ ଜ୍ଞାନ ଅପେକ୍ଷା ଜଗତର ଧନକୁ ବିଶେଷ ଗୁରୁତ୍ୱ ଦିଅନ୍ତି, କିନ୍ତୁ ତାହା ଠିକ୍ ନୁହେଁ। ଆମେ ଯଦି ମନୁଷ୍ୟର ଧନକୁ ନେଇ ତାହାକୁ ଅଗ୍ରାଧିକାର ଦେବା ବା ତାହାକୁ ସମ୍ମାନିତ କରିବା ତାହା ଠିକ୍ ନୁହେଁ। ମାତ୍ର ମନୁଷ୍ୟର ଜ୍ଞାନକୁ ନେଇ ଆମେ ତାହାକୁ ସମ୍ମାନିତ କରିବା ଉଚିତ। ଏହାପରେ 16-21 ପଦ ମଧ୍ୟରେ ଆମେ କେତେକ ବ୍ୟକ୍ତିଙ୍କ ବିଷୟ ନେଇ ଲକ୍ଷ୍ୟ କରୁ, ଯେଉଁମାନଙ୍କଠାରୁ ସତର୍କ ରହିବା ଓ ବୁଦ୍ଧିର ସହିତ ଚଳିବା ନିତାନ୍ତ ଆବଶ୍ୟକ। ଦେଖନ୍ତୁ, ଏହିପରି ଲେଖା ଅଛି, ଅପରିଚିତ ଲୋକ ପାଇଁ ଯେ ଲଗା ହୁଏ ତାହାର ବସ୍ତ୍ର ନିଅ, ପୁଣି ଯେ କେହି ବିଦେଶୀ ଲୋକଙ୍କ ନିମନ୍ତେ ଜାମିନ ହୁଏ ତାହାକୁ ବନ୍ଧକ ରଖ। ମିଥ୍ୟା ଅର୍ଜିତ ଆହାର ମନୁଷ୍ୟକୁ ମିଷ୍ଟ ଲାଗେ, ମାତ୍ର ପଛେ ତାହାର ମୁଖ ଗୋଡ଼ିରେ ପୂର୍ଣ୍ଣ ହେବ। ମନ୍ତ୍ରଣା ଦ୍ୱାରା ପ୍ରତ୍ୟେକ ସଂକଳ୍ପ ସ୍ଥିର ହୁଏ। ପୁଣି ତୁମେ ଭଲ ପରାମର୍ଶ ଘେନି ଯୁଦ୍ଧ କର। ଯେ ଖଚୁଆ ହୋଇ ବୁଲେ ସେ ଗୁପ୍ତ କଥା ପ୍ରକାଶ କରେ, ଏନିମନ୍ତେ ଯେ ଆପଣ ଓଷ୍ଠ ଖୋଲା ରଖେ ତାହା ସଙ୍ଗରେ ବ୍ୟବହାର କର ନାହିଁ। ଯେ ଆପଣା ପିତା କି ଆପଣା ମାତାକୁ ଅଭିଶାପ ଦିଏ, ଘୋର ଅନ୍ଧାରରେ ତାହାର ପ୍ରଦୀପ ନିଭାଯିବ। ପ୍ରଥମରେ କୌଣସି ଅଧିକାର ହଠାତ୍ ମିଳିପାରେ, ମାତ୍ର ତହିଁର ଶେଷ ଆଶୀର୍ବାଦଯୁକ୍ତ ହେବ ନାହିଁ। ଏହାପରେ 16:22-23 ପଦରେ ଏହିପରି ଲେଖା ଅଛି, ଆମ୍ଭେ ଅନିଷ୍ଟର ପ୍ରତିଫଳ ଦେବା, ତୁମ୍ଭେ ଏପରି କଥା କୁହ ନାହିଁ, ସଦାପ୍ରଭୁଙ୍କଠାରେ ଅନୁସରଣ କର, ସେ ତୁମକୁ ଉଦ୍ଧାର କରିବେ। ନାନା ପ୍ରକାର ବଟଖରା ସଦାପ୍ରଭୁଙ୍କ ଘୃଣାର ବିଷୟ, ପୁଣି ଅଯଥାର୍ଥ ଦଣ୍ଡି ଭଲ ନୁହେଁ। ଏଠାରେ ଆମେ ଈଶ୍ୱରଙ୍କ ନ୍ୟାୟ ବିଚାରକୁ ଲକ୍ଷ୍ୟ କରିବାକୁ ପାରୁଛୁ। ଈଶ୍ୱର ଅନ୍ୟାୟକାରୀ ନୁହନ୍ତି, ଆଉ ଯେଉଁମାନେ ଅନ୍ୟାୟ କରନ୍ତି ଈଶ୍ୱର ତହିଁର ବିଚାର କରିବେ। ତାପରେ 20:24 ପଦରେ ଲେଖା ଅଛି, ସଦାପ୍ରଭୁଙ୍କଠାରୁ ମନୁଷ୍ୟର ପାଦଗତି ହୁଏ, ତେଣୁ ମନୁଷ୍ୟ ଆପଣା ବାଟ କିରୂପେ ବୁଝିପାରିବ। ମନୁଷ୍ୟ ନିଜର ପାଦଗତି ନିଜେ ସଳଖ କରିପାରେ ନା, କେବଳ ଈଶ୍ୱରଙ୍କ ଆତ୍ମା ହିଁ ତାହାକୁ ଧର୍ମପଥରେ କଢ଼ାଇ ନେଇପାରିବ। ଏହାପରେ 25 ପଦରେ ଲେଖା ଅଛି, ଏହା ପବିତ୍ର ବୋଲି ହଠାତ୍ କହିବାର ଓ ମାନତ କଲାଉତରେ ବିଚାର କରିବାର ମନୁଷ୍ୟ ପ୍ରତି ଫାନ୍ଦ ସ୍ୱରୂପ। ଆପଣ ଯାହା କରିପାରିବେ ତାହା ନିଶ୍ଚିତ ନ ହେବା ପର୍ଯ୍ୟନ୍ତ ମାନତ କରନ୍ତୁ ନାହିଁ। ଯାହା ମାନତ କରନ୍ତି ତହିଁରେ ପରିବର୍ତ୍ତନ ଘଟାଇବା ନିମନ୍ତେ ଚେଷ୍ଟା କରନ୍ତୁ ନାହିଁ, ମାତ୍ର ତାହା ପୂର୍ଣ୍ଣ କରନ୍ତୁ। ଅର୍ଥାତ୍ ଆପଣ ଯାହା ମାନତ କରନ୍ତି, ମାନତ କରିବା ପୂର୍ବରୁ ଆପଣ ସେହି ବିଷୟ ନେଇ ଭଲ ଭାବେ ଚିନ୍ତା କରି ତାପରେ ମାନତ କରନ୍ତୁ। ଏହାପରେ 20:27 ପଦରେ ଲେଖା ଅଛି, ମନୁଷ୍ୟର ଆତ୍ମା ସଦାପ୍ରଭୁଙ୍କର ପ୍ରଦୀପ, ତାହା ଅନ୍ତରାଳୟସ୍ଥ ସବୁ ବିଷୟ ଅନୁସନ୍ଧାନ କରେ। ମନୁଷ୍ୟର ଆତ୍ମା ସଦାପ୍ରଭୁଙ୍କର ପ୍ରଦୀପ, ଯାହାକି ଆଲୋକକୁ ଧରି ରଖେ, ମାତ୍ର ଆଲୋକ ନୁହେଁ। ଓ ଯେପର୍ଯ୍ୟନ୍ତ ସେ ପବିତ୍ର ଆତ୍ମା ରୂପକ ତୈଳରେ ପୂର୍ଣ୍ଣ ହୋଇନାହିଁ, ସେପର୍ଯ୍ୟନ୍ତ ସେ ଆଲୋକରେ ପରିଣତ ହୋଇପାରିବ ନାହିଁ, ସେ ଆଲୋକ ଦେଇପାରିବ ନାହିଁ। ଆପଣ ଜାଣିଥିବେ ସେହି ଦଶକୁମାରୀଙ୍କ ବିଷୟ। ସେମାନଙ୍କ ମଧ୍ୟରୁ 5 ସୁବୁଦ୍ଧି କନ୍ୟା ଓ 5 ନିର୍ବୁଦ୍ଧି କନ୍ୟା ଥିଲେ। ଯେଉଁମାନଙ୍କ ପାଖରେ ତେଲ ନଥିଲା ସେମାନେ ନିର୍ବୁଦ୍ଧି କନ୍ୟା ରୂପେ ବିବେଚିତ ହେଲେ, ସେମାନେ କେବଳ ପ୍ରଦୀପ ସ୍ୱରୂପ ଥିଲେ, ତେଲ ବିନା ସେମାନେ ଆଲୋକ ପାଇପାରିଲେ ନାହିଁ। ଏହାପରେ 20:29-30 ପଦରେ ଏପରି ଲେଖା ଅଛି, ଯୁବାମାନଙ୍କର ବଳ ସେମାନଙ୍କର ଭୂଷଣ, ବୃଦ୍ଧମାନଙ୍କର ପକ୍ୱକେଶ ସେମାନଙ୍କର ଶୋଭା। କ୍ଷତଜନକ ପ୍ରହାର ମନ୍ଦତା ପରିଷ୍କାର କରେ, ପୁଣି ଦଣ୍ଡାଘାତ ଅନ୍ତରାଳୟରେ ପ୍ରବେଶ କରେ। ବାସ୍ତବରେ ଯୁବା ମନୁଷ୍ୟ ବୃଦ୍ଧ ବ୍ୟକ୍ତି ସହିତ ତୁଳନା କରାଯାଇ ନପାରେ, ବା ବୃଦ୍ଧ ବ୍ୟକ୍ତିକୁ ଯୁବା ସହିତ ତୁଳନା କରାଯାଇ ନପାରେ। ଯୁବା ମନୁଷ୍ୟ ତାହାର ବୟସ ତୁଳନାରେ ଯାହା କରିବା କଥା ତାହା କରିବା ଉଚିତ, ଓ ବୃଦ୍ଧ ବ୍ୟକ୍ତି ତାହାର ବୟସ ଅନୁଯାୟୀ ଜ୍ଞାନର କଥା ବ୍ୟକ୍ତ କରିବା ଉଚିତ। କାରଣ ତାହା ହିଁ ପକ୍ୱକେଶ ପ୍ରକାଶ କରେ। ଯେଉଁମାନେ ବୟସ୍କ ତଥା ବୃଦ୍ଧ ସେମାନଙ୍କର ଅଭିଜ୍ଞତା ଯୁବାମାନଙ୍କ ଅପେକ୍ଷା ଅଧିକ, ତେଣୁ ବୃଦ୍ଧ ବ୍ୟକ୍ତିମାନଙ୍କୁ ସମ୍ମାନ ଦେବା ଉଚିତ ଓ ସେମାନଙ୍କର ଉପଦେଶ ଗ୍ରହଣ କରିବା ଉଚିତ। ପ୍ରିୟ ବନ୍ଧୁ, କିନ୍ତୁ ବର୍ତ୍ତମାନ ସମୟରେ ଆପଣ ଦେଖିବେ ଯୁବା ଯୁବତୀମାନେ ବା ଯୁବା ପୁଅ ଝିଅମାନେ ପିତାମାତାଙ୍କର ବା ବୟସ୍କ ଅଭିଭାବକମାନଙ୍କର ଉପଦେଶ ବା ପରାମର୍ଶକୁ ଗ୍ରହଣ କରନ୍ତି ନାହିଁ। ଆଉ ସେମାନେ କହନ୍ତି, ଏ ବୁଢ଼ାଟା କ'ଣ ଜାଣିଛି ମ, ଇଏ ଖାଲି ମରହଟିଆ କଥା କହିବ। ବର୍ତ୍ତମାନ ଆଧୁନିକ ଯୁଗ, ଆଧୁନିକ ଭାବରେ ଆମମାନଙ୍କୁ ଜୀବନଯାପନ କରିବାକୁ ଅଛି, ଆଧୁନିକ ଚାଲିଚଳନକୁ ଅନୁକରଣ କରିବାକୁ ଅଛି। ତେଣୁକରି ସେମାନେ ବୃଦ୍ଧା ବୃଦ୍ଧମାନଙ୍କର କୌଣସି କଥାକୁ ସେମାନେ ଶୁଣନ୍ତି ନାହିଁ। ଆଉ ସେମାନେ ଭାବନ୍ତି ସେମାନେ ଯାହା ଚିନ୍ତା କରନ୍ତି ତାହା ଠିକ୍। କିନ୍ତୁ ପ୍ରିୟ ବନ୍ଧୁ, ଆମମାନେ ଜାଣି ରଖିବା ଉଚିତ ଯେ ଆମମାନଙ୍କର ବୟସ୍କ ଅଭିଭାବକମାନେ ବା ପିତାମାତାମାନେ ଯାହା କିଛି କହନ୍ତି ତାହା ସେମାନଙ୍କର ଅନୁଭୂତିର ବିଷୟକୁ କହନ୍ତି, କାରଣ ସେମାନେ ଜାଣନ୍ତି ଯେ ଭଲ କ'ଣ ମନ୍ଦ କ'ଣ, ଆଉ ସେମାନେ ସେହି ସମସ୍ତ ଅନୁଭୂତି ମଧ୍ୟ ଦେଇ ଆସିଅଛନ୍ତି। ତେଣୁ ବିଶେଷ କରି ଆମମାନେ ଆମମାନଙ୍କର ବୟସ୍କ ଅଭିଭାବକମାନଙ୍କର ବା ପିତାମାତାମାନଙ୍କର ଉପଦେଶ ଓ ପରାମର୍ଶକୁ ଶୁଣିବା ନିତାନ୍ତ ଆବଶ୍ୟକ। ତେଣୁ ଆସନ୍ତୁ ଜୀବନର ପ୍ରତ୍ୟେକ ଅବସ୍ଥାରେ ଓ ପ୍ରତ୍ୟେକ ପରିସ୍ଥିତିରେ ଈଶ୍ୱରଙ୍କ ଉପରେ ନିର୍ଭର ରଖି ଜୀବନଯାପନ କରିବା ନିମନ୍ତେ ଚେଷ୍ଟା କରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ଜୀବିତ ଯୀଶୁ ଜୀବିତ ମୋ ଅନ୍ତରେ ଯୀଶୁ ଜୀବିତ ସଙ୍କଟରେ ସଦା ସହାୟ ଯୀଶୁ ସଦା ଜୀବିତ
ପ୍ରିୟ ଶ୍ରୋତା, ଆମର କାର୍ଯ୍ୟକ୍ରମ ନିୟମିତ ଶୁଣୁଥିବାରୁ ଅଶେଷ ଧନ୍ୟବାଦ। ଆପଣ ଏହି କାର୍ଯ୍ୟକ୍ରମ ଶୁଣିବା ଦ୍ୱାରା ଆତ୍ମିକ ଜୀବନରେ ଉପକୃତ ହୋଇପାରିଥିବେ ବୋଲି ଆମର ବିଶ୍ୱାସ। ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଅଥବା ଉପାଦେୟ ପୁସ୍ତକର ଆବଶ୍ୟକ ଥିଲେ ଆମ ସହ ଯୋଗାଯୋଗ କରନ୍ତୁ। ଆମର ଠିକଣା ପଥ ପ୍ରଦର୍ଶିକା ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ ନମ୍ବର 9777221415।
ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ ନମ୍ବର 9777221415।
ଆମର ଇମେଲ ଆଡ୍ରେସ୍ଟି ଲେଖି ରଖନ୍ତୁ, odia.ttb@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ, ନମସ୍କାର।
ତୁମକୁ ନ ଛାଡ଼ି ପଛେ ଚାଲିବି, କହିଛ ମୁଁ ନିତ୍ୟ ସମ୍ଭାଳିବି, ମୃତ୍ୟୁ ପରେ ମୋତେ ସ୍ୱର୍ଗରେ ଗ୍ରାହ୍ୟ କର ପ୍ରଭୁ ନିଜ ଗୃହରେ।